ସୁରେନ୍ଦ୍ର ମହାନ୍ତିଙ୍କ ଏକାଙ୍କିକା ସେନାପତିର ତୃତୀୟ ଅଙ୍କର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ। ବହୁ ଲୋକ ଏକାଠି ପଥର ଖୋଳିବା ଓ ଲୁହା ସାଙ୍ଗରେ ଲୁହା ଓ ପଥର ସାଙ୍ଗରେ ପଥର ବାଜିବାର ଶବ୍ଦ। ଡମପଡ଼ାରେ ଦେୱାନୀ ଛାଡ଼ି ଫକୀରମୋହନ ଏବେ କେନ୍ଦୁଝରରେ ଦେୱାନ ହୋଇଛନ୍ତି। ଛାଟିଆ କିରେ ବସିଲୁ କାହିଁକି, ଏମିତି ଗେହ୍ଲେଇ ଗେହ୍ଲେଇ ପଥର ଖୋଳିଲେ ଏ ମାଛ କାନ୍ଦଣା ଯୋଡ଼ କେତେ ଦିନରେ ଖୋଳା ସରିବ। ଭୂୟାଁ ସକାଳୁ ପହରୁ ତ ଖୋଳୁଛି ଆଜ୍ଞା, ବାସି ମୁହଁରେ ପାଣି ଟୋପାଏ ବି ଦେଇନାହିଁ। ଯାହା ଚାଉଳ ମୁଠାଏ ପୋଷେ ସାଙ୍ଗରେ ବାନ୍ଧି ଆଣିଥିଲି କାଲିଠୁ ସେତକ ସରିଲାଣି। ମୋତେ ଛାଡ଼ିଦିଅ ଆଜ୍ଞା, ମୁଁ ଆଉ ପାରୁନାହିଁ। ଛାଟିଆ ଓହୋ, କେନ୍ଦୁଝର ରଜାର ଜଇଁ ପୁଅ ଆସିଛନ୍ତି ପରା, ଆଙ୍କ ପାଇଁ ଠା ବାଢ଼ି ବସିଥାନ୍ତେ, ଆଉ କେବେ ଉଠୁଛୁ ନା ଦେଖିବୁ। ଚାବୁକ ପ୍ରହାର, ଆର୍ତ୍ତ ଚିତ୍କାର, ମାର ନାହିଁ ମାର ନାହିଁ, ଆମେ ମରିଗଲୁ। ଜଣଙ୍କ ତୁଣ୍ଡରୁ ନୁହେଁ, ବହୁ ଲୋକଙ୍କ ତୁଣ୍ଡରୁ। ତା ସଙ୍ଗରେ ପଥର ଖୋଳାର ଶବ୍ଦ, ତାରି ଭିତରେ କାନକୁ କାନ ପରସ୍ପର କୁହାକୁହି ହେବା ଶୁଣାଗଲା। ଏଇ ଧରଣୀ ଆସୁଛି, ଏଇ ଧରଣୀ ଆସୁଛି। ଧରଣୀ ଧର ଭାଇମାନେ, ଆମେ ସମସ୍ତେ କେନ୍ଦୁଝର ଭୂଇଁର ଭୂୟାଁ। ଆଜି ରଜାଘର ଛାଟିଆ ଖାଲି ମୋରି ଭାଇକୁ ମାରିଲା ନାହିଁ, ମାରିଲା ତମକୁ, ମୋତେ, ସମସ୍ତଙ୍କୁ। କେନ୍ଦୁଝରର ସବୁ ଭୂୟାଙ୍କ ଦେହରେ ସେ ମାଡ଼ ବାଜିଛି, ସେଥିରୁ ରକ୍ତ ଝରୁଛି। କେତେଜଣ ମିଳିତ କଣ୍ଠରେ ଶୁଭିଲା, ହଁ ନୁହେଁ ଆଉ କ'ଣ, ହଁ ନୁହେଁ ଆଉ କ'ଣ। ପ୍ରଥମ ଭୂୟାଁ, ହେଇ ଦେଖ ମୋ ପିଠି ବେତ ନୋଳାରେ କେମିତି ଫାଟିଛି। ଦ୍ୱିତୀୟ ଭୂୟାଁ, ମୁଁ ବୁଢ଼ା ଲୋକ କେତେ ଖୋଳିବି, ପୁଣି ଏ ଯେଉଁ ପାଞ୍ଚ ହାତିଆ ଶାବଳ, ମୁଁ ଟିକିଏ ବସି ଝାଳ ମାରୁଥିଲି, ସେଥିରେ ମୋତେ ଭୁସାଏ ମାରିଛି ଯେ ମୋ ଅଣ୍ଟା ଭାଙ୍ଗି ଯାଇଛି। ତୃତୀୟ ଭୂୟାଁ, ଆମ ଗାଁରୁ ଆମେ ଯେତେଜଣ ଆସିଥିଲୁ କାଲିଠୁ ଖାଡ଼ା ଖାଡ଼ା ଓପାସ, ଏଇ ମାଛ କାନ୍ଦଣାରେ କାନ୍ଦି କାନ୍ଦି ଆମ ଜୀବ ଯିବ ସିନା। ଚତୁର୍ଥ ଭୂୟାଁ, ହେଲେ ବାଟ କି ଅଛି, ପାଣି ଭିତରେ ଘର କରି କୁମ୍ଭୀର ସାଙ୍ଗରେ ତ ବାଦ କଲେ ଚଳିବ ନାହିଁ। ରଜାର ମୁଲକରେ ପ୍ରଜା ହୋଇ ରହିଛେ ଯେତେବେଳେ, ତାର ସବୁ ମାଡ଼ ଜୁଲମ ନ ସହି ଆଉ କି ଚାରା ଅଛି। ଦ୍ୱିତୀୟ ଭାଗ, ଧରଣୀ ଧର, କିନ୍ତୁ କିଏ କହେ ଭୂୟାମାନେ କେନ୍ଦୁଝରର ପ୍ରଜା, ଏ ଧନୁର୍ଜୟ ନାରାୟଣ ଭଞ୍ଜ କିଏ। ତୁମେମାନେ କ'ଣ ଭୁଲିଗଲ, ଆମରି ପୂର୍ବପୁରୁଷମାନେ ଦିନେ ମୟୂରଭଞ୍ଜ ରାଜବଂଶରୁ ଗୋଟିଏ ପିଲା ଚୋରାଇ ଆଣି ତାକୁ କେନ୍ଦୁଝର ଗାଦିରେ ବସାଇଥିଲେ। ଗାଦିରେ ବସାଇବାକୁ ନେଲାବେଳେ ପୁଣି ହାତୀ ଘୋଡ଼ା ନଥିଲା, ତେଣୁ ଯୋଡ଼ାଏ ଭୂୟାଁ କାମୁଡ଼ିକିରି ହାତୀ ଘୋଡ଼ା ହୋଇଥିଲେ। ସେଇମାନଙ୍କ ପିଠିରେ ଚଢ଼ି ମୟୂରଭଞ୍ଜ ରାଜବଂଶର ଅପହୃତ ଶିଶୁ ସିଂହାସନରେ ବସିବାକୁ ଯାଇଥିଲେ। ମିଳିତ ସ୍ୱର, ସେଇଥିପାଇଁ ତ କେନ୍ଦୁଝର ଗାଦିରେ ନୂଆ ରାଜା ବସିଲା ବେଳେ ଏବେ ସୁଦ୍ଧା ଭୂୟାମାନେ ହାତୀ ଘୋଡ଼ା ହୋଇଥାନ୍ତି। ଧରଣୀଧର, ତାହେଲେ କେନ୍ଦୁଝରର ରାଜା କିଏ, ଧନୁର୍ଜୟ ନାରାୟଣ ଭଞ୍ଜ ନା ଭୂୟାମାନେ। ମିଳିତ ସ୍ୱର, ଠିକ୍ କହିଛି, ଠିକ୍ କହିଛି, ଠିକ୍ କହିଛି, ଆମେ ଭୂୟାଁ, କେନ୍ଦୁଝର ଗାଦି ଆମର, କେନ୍ଦୁଝର ଗାଦି ଆମର। ଧରଣୀଧର, ଖାଲି ଆମର କହିଲେ ତ ହେବ ନାହିଁ, ଧନୁର୍ଜୟ ଭଞ୍ଜଙ୍କୁ ତଡ଼ି କେନ୍ଦୁଝର ଗାଦି ଆମକୁ ଦଖଲ କରିବାକୁ ପଡ଼ିବ। ମିଳିତେଶ୍ୱର, ଠିକ୍ କହିଛି, ଠିକ୍ କହିଛି, ଧନୁର୍ଜୟ ଭଞ୍ଜକୁ ତଡ଼ି କେନ୍ଦୁଝର ଗାଦି ଆମକୁ ଦଖଲ କରିବା ପାଇଁ ପଡ଼ିବ। ଧରଣୀଧର, ତାହେଲେ ଶୁଣ ଭାଇମାନେ, ରାତାରାତି ଭୂୟାଁ ପିଢ଼ ଭିତରକୁ ଖେଦି ଯାଅ, ପିଢ଼କୁ ପିଢ଼, ଗାଁକୁ ଗାଁ ଶିଆଳି ଗଣ୍ଠି ଚଳାଇ ଦିଅ, ସମସ୍ତେ ଏକାଠି ଠୁଳ ହେଲେ କେନ୍ଦୁଝର ଚଢ଼ାଉ କରି ଗଡ଼ ଦଖଲ କରିବା। ଭୂୟାମାନେ, ଜୟ ପାଉଡ଼ି ମା କି ଜୟ, ଜୟ ମହାରାଣୀ ପୁତ୍ର ଧରଣୀଧର କି ଜୟ। ତୃତୀୟ ଭାଗ, ଭୂୟାଁ ମେଳି ଫଳରେ କେନ୍ଦୁଝର ରାଜା ଗଡ଼ ଛାଡ଼ି ଆନନ୍ଦପୁର ପଳାଇ ଆସି ସେଠାରେ ଅବସ୍ଥାନ କରୁଛନ୍ତି। ଧନୁର୍ଜୟ, ବିଚିତ୍ରାନନ୍ଦ, ହୋ ବିଚିତ୍ରାନନ୍ଦ, ବିଚିତ୍ରାନନ୍ଦ, ହଜୁର। ଧନୁର୍ଜୟ, ଏଠି ଆନନ୍ଦପୁରରେ ଆଉ କେତେ ଦିନ ଏମିତି ବସି ରହିବା। ବିଚିତ୍ରାନନ୍ଦ, ହଜୁର। ଧନୁର୍ଜୟ, କ'ଣ ହଜୁର। ବିଚିତ୍ରାନନ୍ଦ, ଏଠି ଆଉ କେତେ ଦିନ ବସି ରହିବା। ଧନୁର୍ଜୟ, ମୁଁ ପରା ତମକୁ ସେଇ କଥା ପଚାରୁଛି। ବିଚିତ୍ରାନନ୍ଦ, ଏ ମେଳିଆ ଭୂୟାଗୁଡ଼ାଙ୍କୁ ଯାହା ଡର, ନଇଲେ ତ ଅବିକା ମାହୁନ୍ତ ଗଡ଼କୁ ହାତୀ କଷି ଦିଅନ୍ତା। ଧନୁର୍ଜୟ, ଭୂୟାମାନେ ଯଦି ଆନନ୍ଦପୁର ଚଢ଼ାଉ କରନ୍ତି। ବିଚିତ୍ରାନନ୍ଦ, ଆମେ କଟକ ପଳାଇବା, ଭୂୟାମାନେ ଆମର କ'ଣ କରିବେ। ଧନୁର୍ଜୟ, ସେଠି ଯେ ଟୟନେବ ସାହେବ ବସି ଆମ ଉପରେ ରକ୍ତ ଚାଉଳ ଚୋବାଉଛି, କେନ୍ଦୁଝର ଗାଦିକୁ କୌଣସି ମତେ ଖାସ କରିବା ତାର ମତଲବ। ବିଚିତ୍ରାନନ୍ଦ, ତାହେଲେ ଆମେ କଟକ ନ ଯାଇ ପୁରୀ କି କଲିକତା କୁଆଡ଼େ ପଳାଇବା। ଧନୁର୍ଜୟ, ବାଃ ତମର ତ ତୀକ୍ଷ୍ଣ ବୁଦ୍ଧି। ବିଚିତ୍ରାନନ୍ଦ, ନହେଲେ ଦେଖିଲେ ନାହିଁ, ଫକୀରମୋହନ ସେନାପତି ଯେଉଁ ମାଛ କାନ୍ଦଣା ଜୋର ଖୋଳିବା ପାଇଁ 10,000 ଟଙ୍କା ଖର୍ଚ୍ଚ କରିବାକୁ ବସିଥିଲା, ମୁଁ ତାକୁ କେମିତି ମାଗଣାରେ ଖୋଳାଇଦେଲି? ଧନୁର୍ଜୟ, କିନ୍ତୁ ତମ ମାଛ କାନ୍ଦଣା ଜୋର ଖୋଳା ହେଉ ହେଉ ଏଣେ ଯେ ଆମ କାନ୍ଦଣା ସାର ହେଲା। ବିଚିତ୍ରାନନ୍ଦ, ହଜୁର, ଏଇ ଧରଣୀଧର ହେଉଛି ସବୁ ନାଟର ଗୋବର୍ଦ୍ଧନ, ସେ କୁଆଡ଼େ ମହାରାଣୀ ଭିକ୍ଟୋରିଆଙ୍କର ଧର୍ମପୁତ୍ର ହୋଇ ଆସିଛି, କେନ୍ଦୁଝର ଗାଦିରେ ବସି ନ୍ୟାୟ ପ୍ରତିଷ୍ଠା କରିବ ବୋଲି। ଧନୁର୍ଜୟ, ଭୂୟା ବାପୁଡ଼ାର ତ କମ୍ ସାହସ ନୁହେଁ। ବିଚିତ୍ରାନନ୍ଦ, ହଜୁର। ଧନୁର୍ଜୟ, ତମେ ଜାଣ ବିଚିତ୍ରାନନ୍ଦ, ଆମେ ସୂର୍ଯ୍ୟବଂଶୀ କ୍ଷତ୍ରିୟ, ଶ୍ରୀରାମଚନ୍ଦ୍ରଙ୍କ ବଂଶଧର ଆମେ। ବିଚିତ୍ରାନନ୍ଦ, ତା ନୁହେଁ ତ ଆଉ କ'ଣ ହଜୁର? ଧନୁର୍ଜୟ, ତାହେଲେ ଏ ଭୂୟାଟା କେନ୍ଦୁଝର ଗାଦିରେ ବସିବ ବୋଲି କହୁଛି କେଉଁ ସାହସରେ? ବିଚିତ୍ରାନନ୍ଦ, ତାକୁ ଠିକ୍ ଲଙ୍କା ମରିଚ ଧୂଆଁ ଦେଇ ହରଡ଼ ଘଣାରେ ପକାଇବା ହଜୁର, ଆପଣ ଦେଖିବେ ନାହିଁ, ନହେଲେ ମୋ ନାଁ ବିଚିତ୍ରାନନ୍ଦ ଦାସ ନୁହେଁ। କ'ଣ ରେ ଭିତିରିଆ, ଆରେ ଗଡ଼ରୁ କିଛି ଖବର ଆସିଲା? ଭିତିରିଆ, ଘଟ ଗାଁରୁ ଜଣେ ପାଇକ ଅବିକା ଆସି ପହଞ୍ଚିଲା ଯେ, ସେ କହୁଛି ଗଡ଼କୁ ରାସ୍ତା ବନ୍ଦ, ଘାଟିକୁ ଘାଟି ମେଳିଆମାନେ ରାସ୍ତା ଛକି ବସିଛନ୍ତି। ମ୍ୟାନେଜର ବାବୁ ଦଳେ ପାଇକ ନେଇ ଗଡ଼କୁ ଯାଉଥିଲେ, ବାଟରେ ବସନ୍ତପୁର ଘାଟିରେ ଭୂୟାମାନେ ତାଙ୍କୁ ଧରି ରାଇସୁଆ ନେଇ ପଳେଇଲେଣି। ଧନୁର୍ଜୟ, ଶୁଣିଲ ବିଚିତ୍ରାନନ୍ଦ, ଫକୀରମୋହନ ଗଲେ, ଲୋକଟା ନିଆଁଗିଳା, ଚାରି ଦୌଡ଼ି କଟା, ପାଉଡ଼ି ପାଖରେ ଭୂୟାମାନେ ତାକୁ ମେରିଆ ନଦେଲେ ରକ୍ଷା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଏକାଙ୍କିକା ସେନାପତିର ତୃତୀୟ ଅଙ୍କର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ। ରହିଲୁ, ନମସ୍କାର।